ॐ नमः भगवते वासुदेवाय, ॐ नमो भगवते वासुदेवाय। जय वस्त्र भक्त सदनंद मातृवृंद, आज आम बगिचा यात्रार अष्टम दिन सप्तम दिन आसंकाल गुरुवार अष्टम दिन और नवम दिन आम बावड़ा यात्रा शुक्रवार, तेना आज आसंका दुई दिन आम कार्यक्रम रही प्रवचन कार्यक्रम। तेरे चैतन्य महाप्रभु विषय में आप मैंने किसी समस्त श्रवण करेंगे, आज आम जो टॉपिक रही श्रीक्षेत्र चैतन्य महाप्रभु एवं विशेष भाव रथयात्रे नर्तन भगवान महाप्रभु चैतन्य महाप्रभु कि रथ आगे से नृत्य करते विषय आम आज प्रवचन रखा। तेणु चैतन्य महाप्रभु जेकि आम प्रभु कहले आत्मतम प्रभु कहले जे गौर से कृष्ण से जगन्नाथ। आसंता काल आम शुणा आम टपिक हूँ यहाँ जे गौर से कृष्ण से जगन्नाथ। ये आम कृष्ण विषय में जानचे अल्पभूत समस्त जानते भगवान कृष्ण का लीला 5000 वर्ष तले भगवान कमी मथुरा आविर्भाव होते जन्माष्टमी तिथि पालन करमी मथुरु से वृंदावन आसते वृंदावन पुणी मथुरा फिरते मथुरु से पुणी द्वारका जाते भाव भगवान भगवान कृष्ण अनेक लीला प्राय समस्त जानते कि जगन्नाथ महाप्रभु विषय एत स्पष्ट प्राय लोक मैंने जाने जगन्नाथ महाप्रभु विषय। तेरे जगन्नाथ महाप्रभु जगन्नाथ स्वयं जगन्नाथ जगतर नाथ सी प्रकृत किए तर कौ लीला सब कौन कौन सब रही सब जगन्नाथ आज जो आम रथयात्रा विशेष भाव में गुंडीचा यात्रा कार्यक्रम आम ये जगन्नाथ तत्व जानापे आम सुजोग पाचे। तेणु आमर सुषम गौरव स्वामी गुरु महाराज थला बेले से जगन्नाथ तत्व से आलोचना करते साधु महाराज महंत से तत्व भगवत गीतार भगवान कही मनुष्याण सहस्रेशु कश्चि जगत सिद्ध है जगदाम सिद्धान कश्चि मान व्यक्ति तत्वता हजार हजार लोक मान भर खूब कम लोक सिद्धि जीवन सिद्धि लाभ करने चेष्टा करते एवं यही भाव में जो मैंने सिद्धिलाभ कर सिद्धिलाभ करने चेषा कर खूब क्वचित लोक भगवान तत्व जानते तेणु जो मैंने तत्वी महाजन साधु महाजन से सब यही जगन्नाथ तत्व सब आलोचना कर छयानबे आज 2012 है वर्ष 2012 16 वर्ष भितर अनेक भक्त को महाराज चलीगला अनेक भक्त को सुजोग मिली भगवान विशेष भाव जगन्नाथ महाप्रभु विषय में आलोचना करने तेनाली आज आमको सुजोग मिली से प्रथम मोर धन्यवाद अर्पण कर जगन्नाथ तत्व रही। जगन्नाथ तत्व आम चैतन्य महाप्रभु माध्यम ही आम जापर चैतन्य महाप्रभु आसा पूर्व जगन्नाथ तत्व एत पूर्ण भाव में जाना ना कही चैतन्य महाप्रभु चैतन्य जीवन जीवन बना कर चैतन्य चैतन्य चैतन करे जे अनर्पित चरी चिराग करुमया उत्तीर्ण कलु समर्पित उन्नत उज्जल दशा सुमक्ति सियम हरि पुरण सुंदर दुति कदम संगीत सदा हृदय कंदरे स्फुर सचिनांदन। चैतन्य 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 भागवत चैतन्य मंगल ये सब थी आम चैतन्य महाप्रभु जीवन विषय जाना पाया। चैतन्य चैतन्य कृष्णदास कविराज गोस्वामी 14 श्लोक मंगलाचरण कर तादर 6 श्लोक चैतन्य महाप्रभु विषय वर्णना कर तो से 6 श्लोक भितर ये गोटे श्लोक रही जो श्लोक कि कृष्णदास कविराज गोस्वामी समस्त को आशीर्वाद प्रदान करे अनर्पित चरी चिरा करुमया अवतीर्ण कलो जो ସେମାନଙ୍କ ଉନ୍ନତ ଉଜ୍ଜଳ ରସାନ ସୁମୁକ୍ତି ସିଂ ଉନ୍ନତ ଉଜ୍ଜଳ ରସ ଯେଉଁ ଭକ୍ତି ଯେଉଁ ପ୍ରେମ ଯାହାକି ପ୍ରଦାନ କରାଯାଇନଥିଲା ଅନର୍ପିତ ଅର୍ପିତ ହେଇନଥିଲା ଚଳି ଚିରା ବହୁତ କାଳ ଧରି ଅର୍ପଣ କରାଯାଇନଥିଲା ତାହାକୁ ସମର୍ପିତ ଉନ୍ନତ ଉଜ୍ଜଳ ରସାନ ସୁମୁକ୍ତି ସିଂ ସେଇ ଭଗବାନଙ୍କର ଭକ୍ତି ଯେଉଁ ପ୍ରେମ ଭକ୍ତି ତାକୁ ପ୍ରଦାନ କରିବା ପାଇଁ ମହାପ୍ରଭୁ କଳିଯୁଗରେ ଆମମାନଙ୍କୁ କରୁଣା କରିବା ପାଇଁ ଆସିଛନ୍ତି ସେ ପ୍ରଦାନ କରିବା ପାଇଁ ଆସିଛନ୍ତି ଯାହା ପ୍ରଦାନ କରାଯାଇନଥିଲା ଅନର୍ପିତ ଚରିଚରା କରୁଣୟା ଅବତୀର୍ଣ୍ଣ କରୁ କଳିଯୁଗରେ ମହାପ୍ରଭୁ କରୁଣାର ସହିତ କରୁଣାର ସହିତ ଅବତୀର୍ଣ୍ଣ ହେଇକି ସେଟାକୁ ଆମକୁ ପ୍ରଦାନ କରିବା ପାଇଁ ଆସିଛନ୍ତି ସମର୍ପିତୁ ଆମକୁ ସମର୍ପଣ କରି ଆମକୁ ଦେବା ପାଇଁ ସେ ଆସିଛନ୍ତି ଉନ୍ନତ ଉଜ୍ଜଳ ସାଂ ସ୍ୱଭକ୍ତି ଶ୍ରିୟମ୍ ଭଗବାନଙ୍କ ଭକ୍ତ କିଭଳି ଜଣେ ହେବେ ସ୍ୱୟଂ ଭଗବାନ ଆସି ଭକ୍ତି ଆଚରଣ କରିକି ଶିଖଉଛନ୍ତି ସ୍ୱୟଂ ଭଗବାନ କାରଣ ଆମେ ଭକ୍ତି ଜାଣିପାରିଲାନି ଭଗବାନ ଯଦି ଭକ୍ତି ଆମକୁ ନ ଦେବେ ଭକ୍ତି ଭଗବତ ଭକ୍ତ ସଙ୍ଗୀନ ପରିଯାଏ ଭଗବାନଙ୍କ କୃପା ହେଲେ ଜଣେ ଭଗବାନଙ୍କର ଭକ୍ତ ହେଇପାରିବେ ଏବଂ ଭଗବାନଙ୍କ ଭକ୍ତଙ୍କର ଜଣେ ଯଦି କୃପା ପାଇବେ ତାହେଲେ ସେ ମଧ୍ୟ ଭଗବାନ ଭକ୍ତ ହେବେ ତେଣୁ ମହାପ୍ରଭୁ ସେଇସବୁ ସେଇ ଭକ୍ତି ପ୍ରଦାନ କରିବା ପାଇଁ ଉନ୍ନତ ଉଜ୍ଜଳ ସାଂ ସ୍ୱଭକ୍ତି ଶ୍ରିୟମ୍ ହରି ପୁରର ସୁନ୍ଦର ଦୁତି କଦମ୍ବ ସନ୍ଧିପିତ ସେଇ ଯେଉଁ ମହାପ୍ରଭୁ ଆସିଥିଲେ କିଭଳି ତାଙ୍କର ଅଙ୍ଗ ପାଆନ୍ତି ନା ପୁରର ସୁନ୍ଦର ଆଉଟା ସୁନା ହୋଇ ତାଙ୍କର ରଙ୍ଗ ଶରୀର ସେଥିପାଇଁ ଗୌରାଙ୍ଗ ମହାପ୍ରଭୁ କୁହାଯାଉଛି ହରି ପୁରର ସୁନ୍ଦର ଦୁତି କଦମ୍ବ ସନ୍ଧିପିତ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ଶ୍ରୀ ସଚ୍ଚିନନ୍ଦନ ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ସେ ଆଶୀର୍ବାଦ ଦେଉଛନ୍ତି ଆପଣଙ୍କୁ ସେ ସେଇ ମହାପ୍ରଭୁ ଆପଣଙ୍କ ହୃଦୟରେ ବିରାଜମାନ କରନ୍ତି ତେଣୁ ସେଇ ମହାପ୍ରଭୁଙ୍କୁ କୃପା ପ୍ରାପ୍ତ ହେଲେ ଆମେ ତାଙ୍କ ବିଷୟରେ କିଛି କହିପାରିବା ତାଙ୍କ ବିଷୟରେ କିଛି ଜାଣିପାରିବା କାରଣ ଗୌର ତତ୍ତ୍ୱ କୃଷ୍ଣଙ୍କ ତତ୍ତ୍ୱଠାରୁ ଆହୁରି ଅଧିକ ଗଭୀର ତତ୍ତ୍ୱ ଆପଣ ଦେଖିବେ ଗୌରାଙ୍ଗ ମହାପ୍ରଭୁ ଯେଉଁ ଆସିଛନ୍ତି ସେ କୃଷ୍ଣ ତତ୍ତ୍ୱ ଆମେ ଯେଉଁ କହିଲି ଯାହା ପ୍ରଦାନ କରାଯାଇନଥିଲା ଯେଉଁ ଭଗବାନ ନିଜେ ପ୍ରଦାନ କରିନଥିଲେ ସେଇ ତତ୍ତ୍ୱକୁ ଚୈତନ୍ୟ ମହାପ୍ରଭୁ ଆସି ନିଜେ ପ୍ରଦାନ କରୁଛନ୍ତି ତେଣୁ କୃଷ୍ଣଙ୍କ ତତ୍ତ୍ୱଠାରୁ ଗଭୀର ଆହୁରି ଅଧିକ ଗଭୀର ତତ୍ତ୍ୱ ହେଉଛି ଗୌର ତତ୍ତ୍ୱ ସେଥିପାଇଁ ଆମର ଇସ୍କନ୍ଦ ପ୍ରତିଷ୍ଠାତା ଆଚାର୍ଯ୍ୟ ଶିଶୁ ମହାଦେଶୀ ଭକ୍ତିବେଦାନ ସ୍ୱୟଂ ପ୍ରଭୁପାଦ ମହାରାଜ କହନ୍ତି ଯେ ଆମର ଯେଉଁ ଭଗବତ ଗୀତାରେ ଭଗବାନ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି 700 ଶ୍ଳୋକରେ ଭଗବତ ଗୀତା ସମସ୍ତ ଉପନିଷଦର ସାର ସର୍ବ ଉପନିଷଦ ଗାର ସମସ୍ତ ଉପନିଷଦର ସାର ଜିନିଷ କିଛି ଦେଇଛନ୍ତି ସେଇ ଭଗବତ ଗୀତାକୁ ପ୍ରଭୁପାଦ ମହାରାଜ କହନ୍ତି ସେ ହେଉଛନ୍ତି ହାଇସ୍କୁଲ ଷ୍ଟଡି ତାପରେ ଆସିଲା ଶ୍ରୀମଦ ଭାଗବତମ ଯାହାକି ଗ୍ରାଜୁଏସନ ଷ୍ଟଡି ବା ଆମର ଯେଉଁ ବିଏ ବିଏସ୍ସି ଇତ୍ୟାଦି କରୁଛନ୍ତି ସ୍ନାତକ ସ୍ନାତକ ଶିକ୍ଷା ତାହାର ମଧ୍ୟରେ ଆସୁଛନ୍ତି ଚୈତନ୍ୟ ଚରିତାମୃତ ଚୈତନ୍ୟ ମହାପ୍ରଭୁଙ୍କ ଜୀବନୀ ସ୍ନାତକୋତ୍ତର ପୋଷ୍ଟ ଗ୍ରାଜୁଏସନ ଷ୍ଟଡି ତେଣୁ ଆମର ସେ ଶ୍ରୀମଦ ଗୌରବ ସେ ମହାରାଜ କହନ୍ତି ଭାଗବତମରେ ଯଦିଓ ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଛି କିନ୍ତୁ ସେଥିରେ ଗୌର ଲୀଳା ମଧ୍ୟ ବର୍ଣ୍ଣନା କରାଯାଇଛି ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଇଛି ଭାଗବତର ସେ ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଧ୍ୟେୟଂ ସଦା ପରିଭବନମ୍ ଅଭୀଷ୍ଟ ଦୋହମ୍ ତୀର୍ଥାସ୍ପଦଂ ଶିବବିରିଞ୍ଚି ନୃତଂ ଶରଣ୍ୟଂ ଭୃତ୍ୟାଧ୍ୟାନ ପ୍ରଣତପାଳ ଭବାତି ବୋଧଂ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦଂ ତ୍ୟକ୍ତ୍ୱା ସୁଦଶ୍ଚର୍ଯ୍ୟ ସୁରକ୍ଷିତ ରାଜ୍ୟଲକ୍ଷ୍ମୀ ଧର୍ମିଷ୍ଠା ଜଗତସା ଜଗଦଗାଧାରଣ୍ୟଂ ମାୟାମୃତମ ଦୈତ୍ୟକ୍ଷିତ ଭାବତ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦଂ ଏଇ ଦୁଇଟି ଶ୍ଳୋକରେ ଚୈତନ୍ୟ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଭଗବାନ କୃଷ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଶିଶୁ ଗୌରବନ୍ଧ ସେ ମହାରାଜ କହନ୍ତି ଯେ ଭାଗବତମରେ ଯଦିଓ ଭଗବାନ କୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଛି କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ପରୋକ୍ଷ ଭାବରେ ବର୍ଣ୍ଣନା କରାଯାଇଛି ତେଣୁ ସେଇ ଚୈତନ୍ୟ ମହାପ୍ରଭୁ ବିଷୟରେ ଜାଣିବା ପାଇଁ ପ୍ରତ୍ୟକ୍ଷ ଭାବରେ ଆମର ଚୈତନ୍ୟ ଚରିତାମୃତ ଚୈତନ୍ୟ ଭାଗବତ ଚୈତନ୍ୟ ମଙ୍ଗଳ ଇତ୍ୟାଦି ଅନ୍ୟାନ୍ୟ ଶାସ୍ତ୍ର ସବୁ ରହିଛି ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ଜୀବନୀ ଯେଉଁ ରହିଛି ବହୁତ ଅନନ୍ତ ଲୀଳା ରହିଛି ତେଣୁ ଆମର ଯେଉଁ ଟପିକ୍ ରହିଛି ଯେ ଶ୍ରୀକ୍ଷେତ୍ରୀ ମହାପ୍ରଭୁ ମହାପ୍ରଭୁଙ୍କର ଯେଉଁ ଆମେ ମହାପ୍ରଭୁଙ୍କ ସଂକ୍ଷେପ ଜୀବନୀ ବର୍ଣ୍ଣନା କରିବା ଯେ ମହାପ୍ରଭୁ 48 ବର୍ଷ ଲୀଳା କରିଛନ୍ତି ଏଇ ଭୌମ ଜଗତରେ ବୌଦ୍ଧ ଜଗତରେ ପୃଥିବୀ ପୃଷ୍ଠରେ ଭାରତବର୍ଷରେ 1486 ମସିହାରେ ଯେଉଁ ରହିଛି ଫାଲ୍ଗୁନ ପୂର୍ଣ୍ଣମୀ ତିଥି ସେଇଥିରେ ମହାପ୍ରଭୁ ଆବିର୍ଭାବ ହେଇଛନ୍ତି ତେଣୁ ସେ ଯୋଉ 48 ବର୍ଷ ବିବାହ କରିଥିଲେ ତା ଦେହରୁ 24 ବର୍ଷ ସେ ନବଦୀପରେ ବିବାହ କରିଛନ୍ତି, ନବଦୀପରେ ତାଙ୍କର ଆବିର୍ଭାବ ହେଇଛି। ତେଣୁ ବାକି ଯୋଉ 24 ବର୍ଷ ରହିଛି ସେ 24 ବର୍ଷ ମହାପ୍ରଭୁ ଏଇ ଜଗନ୍ନାଥ ପୁରୀଧାମରେ ଆସି ତାଙ୍କୁ ବିଳାସନ କରିଛନ୍ତି। ଆମର ବର୍ଣ୍ଣନା କରାଯାଉଥିଲା ଆତ୍ମାମୃତ କହୁଥିଲେ ସଂକ୍ଷେପରେ ଯେ 18 ବର୍ଷ ସିଏ ରହିଥିଲେ ବୋଲି। ତେଣୁ ଯେଉଁ 24 ବର୍ଷ ସେ ନୀଳାଚଳ ରହିଥିଲେ ତା ଦେହରୁ 6 ବର୍ଷ ସେ ପରିଭ୍ରାଜନ କରିଛନ୍ତି, ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଇତ୍ୟାଦି ପରିଭ୍ରାଜନ କରି ଏଇ ଭଗବାନଙ୍କର କଥା, ଭଗବାନଙ୍କର ପ୍ରେମ ଭକ୍ତି ପ୍ରଚାର କରିଛନ୍ତି। ତେଣୁ ବାକି ଯେଉଁ 18 ବର୍ଷ ରହିଛି ସେ 18 ବର୍ଷରେ ଚୈତନ୍ୟ ମହାପ୍ରଭୁଙ୍କର ବିଶେଷ ଭାବରେ 12 ବର୍ଷ ଅନ୍ତରଙ୍ଗ ଲୀଳା ସବୁ ରହିଛି ମହାପ୍ରଭୁଙ୍କର। ତେଣୁ ଏ ଲୀଳା ହେଉଛି ବହୁତ ଗଭୀର ଗୁଢ ଲୀଳା ସବୁ ରହିଛି। ତେଣୁ ଆମେ ସଂକ୍ଷେପରେ କହିବା କିଛି ସମୟ ଆମର ଅଳ୍ପ ସମୟ ରହିଛି। ତେଣୁ ମହାପ୍ରଭୁ ଯେତେବେଳେ ଆମେ କୁହାଯାଇଛି ମାଘ ପୂର୍ଣ୍ଣମୀ ଯେଉଁ ରହିଛି ମାଘ ପୂର୍ଣ୍ଣମୀରେ ମାଘ ମାସରେ ଶୁକ୍ଳପକ୍ଷ ତିଥିରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ। 1510 ମସିହାରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ। ତେଣୁ ସନ୍ନ୍ୟାସ ଗ୍ରହଣ କରି ଯେତେବେଳେ ସେ ଆସୁଛନ୍ତି ସେଇ 1510ରୁ 2010 ଏଇ 500 ବର୍ଷ ତୃତୀୟ ଉପଲକ୍ଷେ ଆମର ଇସ୍କନ ତରଫରୁ ସେଇ ତାକୁ ଆମେ ସ୍ମରଣ କରିଥିଲେ ଯେଉଁ ମହାପ୍ରଭୁ ଯେ ନେଇଥିଲେ ସନ୍ନ୍ୟାସ ନେଇଥିଲେ କଟୁଆରେ ସେଇଠୁ ଆମର ଏଇ ଜଗନ୍ନାଥ ପୁରୀ ପର୍ଯ୍ୟନ୍ତ ଆମର ସେଥିପାଇଁ ସବୁ ବିଭିନ୍ନ ମହାପ୍ରଭୁଙ୍କ ଲୀଳା ସବୁ ଅଭିନୟ କରାଯାଉଥିଲା। ତେଣୁ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କରିକି ଆସିଲେ ସେ ଯାଉଥିଲେ ବୃନ୍ଦାବନ ଯିବା ପାଇଁ। ସାଧାରଣତଃ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରନ୍ତି ସେମାନେ ବୃନ୍ଦାବନ ଯାତ୍ରା କରନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ବୃନ୍ଦାବନ ଯାଉଥିଲେ ସେତେବେଳେ ନିତ୍ୟାନନ୍ଦ ପ୍ରଭୁ ଏବଂ ଅଦ୍ୱୈତ ପ୍ରଭୁ ଏମାନେ ସବୁ ତାଙ୍କୁ ଓଲଟା ବାଟ ଦେଖିକିରି ପୁଣି ସେଇ ନବଦ୍ୱୀପକୁ ଘିନି ଆସିଲେ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ମାତା ଯେଉଁ ସଚୀ ମାତା ସେ ତାଙ୍କର ସହିତ ପୁଣି ଭେଟ ହେଲା ଏବଂ ସେ ତାଙ୍କୁ କହିଲେ କି ତମେ ଏଇ ନୀଳାଚଳ ଧାମରେ ରୁହ। ମହାପ୍ରଭୁ କାହିଁକି ନୀଳାଚଳ ଧାମରେ ରହିଥିଲେ, 24 ବର୍ଷ କାଳ କାହିଁକି ମହାପ୍ରଭୁ ନୀଳାଚଳ ଧାମରେ ରହିଥିଲେ, ଏ ତତ୍ତ୍ୱ ଆମର ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜ ବର୍ଣ୍ଣନା କରିଛନ୍ତି। ଆମର ଯେଉଁ ନବଦ୍ୱୀପ ରହିଛି ନବଦ୍ୱୀପ ଧାମ 1996 ମସିହାରେ ସେ ଏଇ ନବଦ୍ୱୀପ ଧାମରେ ଏଇ 9 ଫେବୃଆରୀରେ ସେ ଏଇ ଲୀଳାକୁ ବର୍ଣ୍ଣନା କରୁଥିଲେ। ଯେଉଁ ଲୀଳା ବର୍ଣ୍ଣନା କରିବା ସମୟରେ ସେ ଶରୀର ତ୍ୟାଗ କରିଛନ୍ତି। ବହୁତ ଗଭୀର ତତ୍ତ୍ୱ ସବୁ ରହିଛି ମହାପ୍ରଭୁଙ୍କ କାହିଁକି ନୀଳାଚଳରେ ସେ 24 ବର୍ଷ କାଳ ପାସ୍ କରିଥିଲେ। ତେଣୁ ଇଏ ସବୁ ଆମେ ଅତ୍ୟନ୍ତ ଭାଗ୍ୟବାନ ଯେ ଏଇ ଯେଉଁ ନୀଳାଚଳ ଧାମ ଶ୍ରୀକ୍ଷେତ୍ର ଯେଉଁ ରହିଛି ଶଙ୍ଖକ୍ଷେତ୍ର, ଏଇ ଶଙ୍ଖକ୍ଷେତ୍ରର ଯେଉଁ ଆରମ୍ଭ ହେଉଛି ଏଇ ଭୁବନେଶ୍ୱର ଧାମରୁ ଆରମ୍ଭ ହେଉଛି। ଏଇ ଭୁବନେଶ୍ୱରରେ ଯେଉଁ ରହିଛନ୍ତି କ୍ଷେତ୍ରପାଳ ରହିଛନ୍ତି, ଏଇ ଶଙ୍ଖକ୍ଷେତ୍ରର କ୍ଷେତ୍ରପାଳ ହେଉଛନ୍ତି ଶିବଜୀ। ତେଣୁ ଯେଉଁମାନେ ଜଗନ୍ନାଥଙ୍କର ଦର୍ଶନ କରିବେ ସେମାନେ ଶିବଜୀଙ୍କର କୃପା ପ୍ରାପ୍ତ ହେଇକି ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ତେଣୁ ଇଏ ମଧ୍ୟ ଜଗନ୍ନାଥଙ୍କ ଧାମ, ଏଇ ଜଗନ୍ନାଥ ଧାମ ଏଠି ଯେଉଁ ଭଗବାନ ଆସିଛନ୍ତି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ସବୁ ଆସିଛନ୍ତି, ଏମାନେ ଆମର ଇସ୍କନର ଯେ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜ ସେ ଯେତେବେଳେ 1977 ଫେବୃଆରୀ 2 ତାରିଖରେ ଫାଉଣ୍ଡେସନ ଦେଇଥିଲେ ଏ ଭୁବନେଶ୍ୱର ଇସ୍କନ କେନ୍ଦ୍ର, ସେତେବେଳେ ସେ ଭବିଷ୍ୟତବାଣୀ ଦେଇଥିଲେ ଯେ ଜଗନ୍ନାଥ ଏବେ ସ୍ୱୟଂ ଆସିବେ। ତେଣୁ ଜଗନ୍ନାଥ ବି କୃପା କରି ଆସିଛନ୍ତି, ତାଙ୍କୁ ଆମେ ତିଆରି କରିବୁ, ସେ ନିଜେ ସ୍ୱୟଂ ଆସିଛନ୍ତି ପୂଜା ପ୍ରାପ୍ତ ହେବା ପାଇଁ, ଆମମାନଙ୍କର ସେବା ଗ୍ରହଣ କରିବା ପାଇଁ ସେ ଆସିଛନ୍ତି ଭଗବାନ ସ୍ୱୟଂ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଜ। ତେଣୁ ମହାପ୍ରଭୁ ଯେତେବେଳେ ଆସିଛନ୍ତି ସେ ଏଇ ନବଦ୍ୱୀପରୁ ଆସି ଆସ୍ତେ ଆସ୍ତେ ସେ ସବୁ ସଂକୀର୍ତ୍ତନ କରି କରି ସେ ଆସି ପହଞ୍ଚନ୍ତି ପୁରୀଧାମରେ, ଜଗନ୍ନାଥ ପୁରୀଧାମରେ ପହଞ୍ଚନ୍ତି। ଜଗନ୍ନାଥ ପୁରୀଧାମରେ ପହଞ୍ଚିବା ପୂର୍ବରୁ ଏଇ ଭୁବନେଶ୍ୱର କ୍ଷେତ୍ର ଦେଇ ସେ ଯାଇଛି, ଭୁବନେଶ୍ୱର ଦେହରେ ତାଙ୍କର ବିନ୍ଦୁସାଗର ଇତ୍ୟାଦି ସେ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ବିନ୍ଦୁସାଗର ଇତ୍ୟାଦି ସେ ଦର୍ଶନ କରି ଯାଇଛନ୍ତି। ଏବଂ ବିଶେଷ ଭାବରେ ଯେଉଁ ଆମର ରହିଛି ଚନ୍ଦନପୁର ସେଠି ଦଣ୍ଡଭଙ୍ଗା ଲୀଳା ମହାପ୍ରଭୁଙ୍କର ହେଇଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଦଣ୍ଡଭଙ୍ଗା ଲୀଳା ହେଇ ଅତ୍ୟନ୍ତ ଗଭୀର, ସେଇ ବୁଝେ ଗୁହାର ପଦେ ଭକ୍ତି ଯା ଧୀର, ଦଣ୍ଡଭଙ୍ଗା ଲୀଳା ବହୁତ ଗଭୀର ତତ୍ତ୍ୱ ରହିଛି, ଗଭୀର ଲୀଳା ତତ୍ତ୍ୱ ରହିଛି। ଯେଉଁମାନେ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ପ୍ରାପ୍ତ ହେଇଛନ୍ତି ସେମାନେ ସେଇ ଦଣ୍ଡଭଙ୍ଗା ଲୀଳାକୁ ବର୍ଣ୍ଣନା କରିପାରିବେ ବା ବୁଝିପାରିବେ। ଯେତେବେଳେ ମହାପ୍ରଭୁଙ୍କର ଦଣ୍ଡ ନିତ୍ୟାନନ୍ଦ ପ୍ରଭୁ ଭାଙ୍ଗିଦେଲେ ସେଠୁ ମହାପ୍ରଭୁ କହିଲେ ବିରକ୍ତ ହେଇକିରି ଯେ ମୋର ଗୋଟିଏ ମଧ୍ୟ ସମ୍ପତ୍ତି ଥିଲା ଯେଉଁ ହେଉଛି ଦଣ୍ଡ, ମୋର ସମ୍ପତ୍ତି ଥିଲା ସନ୍ନ୍ୟାସରେ ଦଣ୍ଡ ହେଉଛି ସମ୍ପତ୍ତି। ଆମର କାଲି ଦେବେ ଭକ୍ତି ଗୁରୁ ନାରାୟଣ ମହାରାଜ ତାଙ୍କର ଦଣ୍ଡ ସେ ଧାରଣ କରିଛନ୍ତି, ତେଣୁ ସେ ହେଉଛି ତାଙ୍କର ସମ୍ପତ୍ତି। ତେଣୁ ମହାପ୍ରଭୁ ନିତ୍ୟାନନ୍ଦ ଉପରେ କୃପ ପ୍ରକାଶ କରିକିରି ସେ କହିଲେ ତମେ ଆଗରେ ଯାଅ ନା ମୁଁ ଆଗରେ ଯାଉ। ତେଣୁ ନିତ୍ୟାନନ୍ଦ ପ୍ରଭୁ ଏବଂ ତାଙ୍କର ଯେଉଁମାନେ ସହଚର ମାନେ ଥିଲେ ସେମାନେ କହିଲେ ଆପଣ ଆଗରେ ଚାଲନ୍ତୁ। ତେଣୁ ମହାପ୍ରଭୁ ଖୁବ ଜୋରରେ ଗାଇଛନ୍ତି ଏବଂ ଦେଖିବେ ଯୋଉ ରହିଛି ଆମର ଯୋଉ ପୋଲ ରହିଛି ଅଛନଳା ଅଛନଳାରେ ଆପଣ ଦେଖିବେ ଭଗବାନଙ୍କର ଜଗନ୍ନାଥଙ୍କର ଚକ୍ର ରହିଛି ପତାକା ପ୍ରତିଭାବନ ବାନା ଆପଣ ଦର୍ଶନ କରିବେ ଚକ୍ର ସହିତ ବାନା ଦର୍ଶନ କରିବେ। ତେଣୁ ମହାପ୍ରଭୁ ଯେତେବେଳେ ଦର୍ଶନ କରିଲେ ସେ ସେଇ ଅଛନଳାରେ ତେଣୁ ସେ ଧାଇଁକିରି ଯାଇଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର। ତେଣୁ ଯାଇକିରି ଯେତେବେଳେ ପହଞ୍ଚନ୍ତି ମନ୍ଦିର ଜଗନ୍ନାଥ ମନ୍ଦିର ଶ୍ରୀ ମନ୍ଦିର ପହଞ୍ଚନ୍ତି ସେତେବେଳେ ଜଗନ୍ନାଥ ବଳଦେବ ସୁଦା ମହାରାଣୀ ପୂଜିତ ହେଉଛନ୍ତି ଏବଂ ଜଗନ୍ନାଥ ତାଙ୍କୁ କୃଷ୍ଣ ରୂପରେ ତାଙ୍କୁ ଦର୍ଶନ ଦେଇଛନ୍ତି। ତେଣୁ ମହାପ୍ରଭୁ ହା ମୋର କୃଷ୍ଣ ବୋଲି କହିକି ଯେତେବେଳେ ଧାଇଁ ଯାଇଛନ୍ତି ସେତେବେଳେ ସେ ଅଚେତ ହେଇକି ପଡ଼ିଯାଇଛନ୍ତି। ଏବଂ ସେହି ସମୟରେ ସେଠି ଯୋଉ ପଣ୍ଡା ମାନେ ଥିଲେ ସେମାନେ ଭାବିଲେ କାହିଁ ଏ ପାଗଳ ବ୍ୟକ୍ତି କେହି ଆସିଛନ୍ତି ବୋଲି କହିକି ତାଙ୍କୁ ବାଡ଼ିକି ବିଦା କରିଦେଲେ ବସିଥିଲେ। ତେଣୁ ସେହି ସମୟରେ ତତ୍କାଳିକ ଯେ ରାଜା ଥିଲେ ରାଜା ପ୍ରତାପ ରୁଦ୍ରଦେବ ତାଙ୍କର ଯିଏ ପଣ୍ଡିତ ଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସିଏ ତାଙ୍କର ଯୋଉ ପ୍ରକାଶ ଦେଖିକିରି ତାଙ୍କର ଯୋଉ ମହାପୁରୁଷର ଲକ୍ଷଣ ଦେଖିକିରି ତେଣୁ ସେ ତାଙ୍କୁ ନେଇଗଲେ ତାଙ୍କର ଗୃହକୁ ନେଇଗଲେ। ଆପଣମାନେ ଯେତେବେଳେ ଯିବେ ଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ର ଗାଁକୁ ସେଠି ଯେଉଁ ରହିଛନ୍ତି ଶ୍ୱେତ ଗଙ୍ଗା ସେ ଶ୍ୱେତ ଗଙ୍ଗା କୂଳରେ ଶ୍ୱେତ ଗଙ୍ଗା ତୀରରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ବାସଗୃହ ରହିଛି ତେଣୁ ସେଇଠି ସେ ନେଇଯାଇକିରି ସେଇଠି ସେ ତାଙ୍କର ଶୁଶ୍ରୂଷା କରୁଛନ୍ତି। ତେଣୁ ତାପରେ ସେହି ସମୟରେ ଅନ୍ୟମାନେ ସବୁ ଆସି ପହଞ୍ଚି ଯାଇଛନ୍ତି ନିତ୍ୟାନନ୍ଦ ପ୍ରଭୁ ଏବଂ ଅନ୍ୟାନ୍ୟ ସହଚରମାନେ ଆସି ପହଞ୍ଚନ୍ତି ଏବଂ ସେମାନେ ଯାଇକି ସେଠି ଯେତେବେଳେ ଜାଣିଲେ ତାଙ୍କର ଗୋପୀନାଥ ଆଚାର୍ଯ୍ୟ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଯେ ଭିଣୀ ସେ ହେଉଛନ୍ତି ଗୋପୀନାଥ ଆଚାର୍ଯ୍ୟ ସେ ସେଇଠି ଥିଲେ ଏବଂ ସେମାନଙ୍କୁ ଦେଖିକି ତାଙ୍କୁ ନେଇଯାଇଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଭୋଗ ଏବଂ ସେଇଠି ଦେଖିଲେ ସେ ମହାପ୍ରଭୁ ସେଠି ସେ ମୂର୍ଚ୍ଛା ହେଇକି ପଡ଼ିଛନ୍ତି। ତେଣୁ ସେ ତାଙ୍କର କର୍ଣ୍ଣରେ ଯେତେବେଳେ ମହାମନ୍ତ୍ର କୀର୍ତ୍ତନ କଲେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଯେ ମହାମନ୍ତ୍ର କୀର୍ତ୍ତନ କଲେ ସେ ମହାପ୍ରଭୁ ପୁଣି ଚେତା ଫେରିକି ସେ ପୁଣି ତାଙ୍କର ବାୟୁ ଅବସ୍ଥାକୁ ଆସିଛନ୍ତି। ତେଣୁ ସେଇଠୁ ଆରମ୍ଭ ହେଇଛି ମହାପ୍ରଭୁଙ୍କର ଜଗନ୍ନାଥ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଲୀଳା ଆରମ୍ଭ ହେଇଛି। ଅନେକ ଲୀଳା ସବୁ ରହିଛି ଆମେ ମୁଖ୍ୟ କେତୋଟି ପ୍ରସଙ୍ଗ ଆଲୋଚନା କରିବା ଏବଂ ବିଶେଷ ଭାବରେ ଆମର ଏଇ ଯେଉଁ ରଥଯାତ୍ରାର ମହାପ୍ରଭୁଙ୍କର ରଥଯାତ୍ରାରେ ଯେଉଁ ନର୍ତ୍ତନ ସେ ବିଷୟରେ ମଧ୍ୟ ବିଷୟ ଆଲୋଚନା କରିବା। ସାଢ଼େ 8 ଆଲୋଚନା କରିବା 8:15 ଆଉ ଅଧଘଣ୍ଟାରେ ଅଛି ଅଧଘଣ୍ଟା 25 ଅଛି ତେଣୁ ଆମେ ଅଧା 10-15 ଆମେ ଆଲୋଚନା କରିବା 10-15 ଆମେ ଆଲୋଚନା କରିବା ମହାପ୍ରଭୁଙ୍କର ଲୀଳା ସବୁ ଯେଉଁ ରହିଛି ଏଇ ଜଗନ୍ନାଥ ପୁରୀ ଧାମରେ ସେ ବିଷୟରେ ମୁଖ୍ୟ ପ୍ରସଙ୍ଗ କିଛି ଆଲୋଚନା କରିକିରି ଆମର ଭକ୍ତ ଜଣେ ପଚାରୁଛନ୍ତି ଆଡ଼ ମଣ୍ଡପ ବିଷୟରେ ବର୍ଣ୍ଣନା କରିବା ପାଇଁ ତେଣୁ ଆମର ଯେଉଁ ରହିଛି ଟପିକ ରହିଛି ମହାପ୍ରଭୁଙ୍କ ଲୀଳା ଦେଖିବା ଯଦି ସୁବିଧା ହେବ ଆମେ ଆଡ଼ ମଣ୍ଡପ ବିଷୟରେ ବର୍ଣ୍ଣନା କରିବା। ସେଇ ମହାପ୍ରଭୁ ବର୍ଣ୍ଣନା କରୁଛନ୍ତି ଆଡ଼ ମଣ୍ଡପ କ'ଣ ପ୍ରକୃତି ଗୁଣ୍ଡିଚା ମନ୍ଦିର କ'ଣ ଆମେ ଜାଣିନୁ ରଥ କ'ଣ ପାଇଁ ରଥ କରାଯାଉଛି ସେ ଯେଉଁ ଲୋକମାନେ ଜାଣିନଥିଲେ ମହାପ୍ରଭୁ ଆସି ସେ ରଥର ଉଦ୍ଦେଶ୍ୟ ମହାପ୍ରଭୁ ଜଣାଇଛନ୍ତି ତଥାପି ନଥିଲେ ସେ ପ୍ରସଙ୍ଗ ଆସିବ କାହିଁକି ରଥଯାତ୍ରାର ଉଦ୍ଦେଶ୍ୟ କ'ଣ। ତେଣୁ ମହାପ୍ରଭୁ ଯେତେ ଆସିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେ କି ସେ ସମୟରେ ବହୁତ ବିଦ୍ୱାନ ପଣ୍ଡିତ ସେ ସମୟରେ ତାତ୍କାଳିକ ଯୋଉ ବିଦ୍ୱାନ ପଣ୍ଡିତ ମାନଙ୍କ ସବୁ ସଭା ଥିଲା ସେ ସମୟରେ ବାରଣାସୀରେ ଜଣେ ପଣ୍ଡିତ ରହୁଥିଲେ ନ୍ୟାୟଶାସ୍ତ୍ର ବର୍ଣ୍ଣନା କରୁଥିଲେ ଏବଂ ଅନ୍ୟମାନେ କେହି ସେ ସବୁ ନ୍ୟାୟଶାସ୍ତ୍ରରେ ତାଙ୍କ ପ୍ରବେଶ ନଥିଲା ଏବଂ ସେ ଯୋଉ ପଣ୍ଡିତ ଥିଲେ ସେ ଅନ୍ୟମାନଙ୍କୁ ଲେଖିବା ପାଇଁ ଅନୁମତି ଦେଉନଥିଲେ ତେଣୁ କିଏ ସେ ନ୍ୟାୟଶାସ୍ତ୍ର ବିଷୟରେ ଜ୍ଞାନ ପ୍ରାପ୍ତ ହେଇପାରୁନଥିଲେ। କିନ୍ତୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ତାଙ୍କ ପାଖରେ ଯାଇକି ଶାସ୍ତ୍ର ଶିକ୍ଷା କଲେ ନ୍ୟାୟଶାସ୍ତ୍ର ସେତେବେଳେ ସେ ଯାହା ସବୁ ଶୁଣିଥିଲେ ସବୁ ମନେ ରଖି ଦେଉଥିଲେ ତେଣୁ ସିଏ ଯେତେବେଳେ ଜଗନ୍ନାଥ ପୁରୀ ଆସିଲେ ପ୍ରତ୍ୟେକ ସେ ସମୟରେ ଯେଉଁ ରାଜା ଥିଲେ ରାଜା ପ୍ରତାପଦେବ ସେ ସମୟରେ ସିଏ ତାଙ୍କର ପଣ୍ଡିତ ହେଇକି ରହିଥିଲେ ଏବଂ ଅନ୍ୟମାନେ ଏମିତି ସନ୍ନ୍ୟାସୀମାନେ ମଧ୍ୟ ତାଙ୍କ ଠାରୁ ନ୍ୟାୟଶାସ୍ତ୍ର ଶିକ୍ଷା କରୁଥିଲେ ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ଦେଖିଲେ ଏଇ ଚୈତନ୍ୟ ମହାପ୍ରଭୁ ସେତେବେଳେ ସେ ଜାଣିନାହାନ୍ତି ଭଗବାନ ବୋଲି ସେ ଭାବୁଛନ୍ତି ଜଣେ ମହାପୁରୁଷ କାରଣ ମହାପୁରୁଷର 32 ଲକ୍ଷଣ ରହିଛି ତାଙ୍କର ଲକ୍ଷଣ ତାଙ୍କର ଉପରେ ଦେଖିପାରିଲେ ସେ ତାଙ୍କର ଶରୀର ଅଙ୍ଗକାନ୍ତିକୁ ଜାଣିପାରିଲେ ଏ ଜଣେ ମହାପୁରୁଷ କିନ୍ତୁ ଭଗବାନ ବୋଲି ସେ ଜାଣିନାହାନ୍ତି ତେଣୁ ତାଙ୍କୁ ଦେଖିକିରି ତାପରେ ସେତେବେଳେ ଜାଣିଲେ ଯେ ସିଏ ହେଉଛନ୍ତି ତାଙ୍କର ଯେଉଁ ଜାଗା ଯେଉଁ ଜନ୍ମସ୍ଥାନ, ସେ ଜନ୍ମସ୍ଥାନରେ ସେ ତାଙ୍କର ସେ ମହାପ୍ରଭୁ ମଧ୍ୟ ସେ ସ୍ଥାନର ଆସିଛନ୍ତି। ତେଣୁ ସେ ତାଙ୍କୁ କହିଲେ ତମେ ବହୁତ ଅଳ୍ପ ଯୁବକ ବୟସରେ ସନ୍ନ୍ୟାସ ଗ୍ରହଣ କରିଛ, 24 ବର୍ଷ ବୟସରେ, ତେଣୁ ତମେ ସନ୍ନ୍ୟାସ ଧର୍ମ ରକ୍ଷା କରିପାରିବ ନାହିଁ, ମୁଁ ତମକୁ ବେଦାନ୍ତ ସୂତ୍ର ଶିକ୍ଷା ଦେବି। ବେଦାନ୍ତ ସୂତ୍ର ଯୋଉ ରହିଛି, ବେଦାନ୍ତ ସୂତ୍ର ହଉଛି ସେମାନେ ଭାଗବତର ଆମର ଯେତେ ବୈଦିକ ଶାସ୍ତ୍ର ଅଛନ୍ତି, ଅନେକ ବୈଦିକ ଶାସ୍ତ୍ର ଅଛନ୍ତି, ତା ଭିତରେ ବେଦାନ୍ତ ସୂତ୍ର ହଉଛି ଅନ୍ତିମ ସୂତ୍ର ଯାହାକି ବ୍ୟାସଦେବ ରଚନା କରିଛନ୍ତି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ପୃଷିମୀର ବହୁଧା ଗୀତମ ଛନ୍ଦବୀର ବ୍ରହ୍ମସୂତ୍ର ପ୍ରଦେଶ ମଧ୍ୟ ଦିନିଶ୍ଚନ୍ତି। ଅନେକ ଋଷି ଅଛନ୍ତି, ପୃଷିମୀର ବହୁଧା ଗୀତମ ଛନ୍ଦବୀର, ଅନେକ ଛନ୍ଦ ବା ଅନେକ ଶାସ୍ତ୍ର ସବୁ ରହିଛନ୍ତି, କିନ୍ତୁ ବ୍ରହ୍ମସୂତ୍ର ପ୍ରତିଷ୍ଠିତ ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ର। ବେଦାନ୍ତ ସୂତ୍ରରେ ହେତୁ ମଧ୍ୟ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି, ସବୁ କିଛି ଧର୍ମ ସବୁ ବିଷୟରେ ବର୍ଣ୍ଣନା କରାଯାଇଛି, ସମସ୍ତ ଶାସ୍ତ୍ରକୁ ସୂତ୍ର ଆକାରରେ ଚୈତନ୍ୟ ଆମର ବ୍ୟାସଦେବ ବେଦାନ୍ତ ସୂତ୍ର ରଚନା କରିଛନ୍ତି ସୂତ୍ର ଆକାରରେ। ତେଣୁ ଏଇ ବେଦାନ୍ତ ସୂତ୍ରର ଅର୍ଥ, ବେଦାନ୍ତ ସୂତ୍ରର ଜନ୍ମାଦ୍ୟସ୍ତ ଯଥ ଅଥାହତ ବ୍ରହ୍ମ ଜିଜ୍ଞାସା, ଏସବୁ ବେଦାନ୍ତ ସୂତ୍ର। ଏଇ ବେଦାନ୍ତ ସୂତ୍ରକୁ ଭାଷ୍ୟ ବିଭିନ୍ନ ସମ୍ପ୍ରଦାୟରେ ଭାଷ୍ୟ ସବୁ ଦେଇଛନ୍ତି, ତେଣୁ ଶଙ୍କରାଚାର୍ଯ୍ୟ ମଧ୍ୟ ସେ ଭାଷ୍ୟ ଦେଇଛନ୍ତି, ଯାହାକୁ ଶାରୀରିକ ଭାଷ୍ୟ ବୋଲି କୁହାଯାଉଛି। ସେ ଶଙ୍କରାଚାର୍ଯ୍ୟ ଏଇ ବେଦାନ୍ତ ସୂତ୍ର ଭାଷ୍ୟ ଦେଇଛନ୍ତି ଶାରୀରିକ ଭାଷ୍ୟ ଯାହା କୁହାଯାଉଛି। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେ ସେଇ ଶଙ୍କରାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ ସେ ଆସୁଥିଲେ, ତେଣୁ ସିଏ ଚୈତନ୍ୟ ମହାପ୍ରଭୁ ତାଙ୍କୁ ସେ ଏଇ ବେଦାନ୍ତ ସୂତ୍ର ଶାରୀରିକ ଭାଷ୍ୟ ତାଙ୍କୁ ଶିକ୍ଷା ଦେଇଛନ୍ତି, ତାଙ୍କୁ ସେ ପଢ଼ିଛନ୍ତି। ତେଣୁ 7 ଦିନ ଧରି ଯେତେବେଳେ ସେ ଶ୍ରବଣ କରୁଛନ୍ତି, ସେତେବେଳେ ପର୍ଯ୍ୟନ୍ତ ଚୈତନ୍ୟ ମହାପ୍ରଭୁ କିଛି କହୁନାହାନ୍ତି, ଖାଲି ଯାହା ସେ କହୁଛନ୍ତି ସବୁ ଶୁଣୁଛନ୍ତି। ତେଣୁ 7 ଦିନ ଯେତେବେଳେ ପାର ହେଇଗଲା, ସେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପଚାରିଲେ, କହିଲେ ଆପଣ ମୁଁ ଯାହା ସବୁ କହୁଛି ତମେ ସବୁ ଶୁଣୁଛ, କିନ୍ତୁ ବୁଝୁଛ କି ନାହିଁ? କିଛି ତ ମୁଁ ବୁଝିପାରୁନି, ତମେ ଯାହା କିଛି କହୁନ, ହଁ କି ନାହିଁ କିଛି ନାହିଁ, ଖାଲି ଚୁପଚାପ ଶୁଣୁଛ, ଠିକ ଭାବରେ ବୁଝୁଛ କି ନାହିଁ ଯେତେବେଳେ ପଚାରିଲେ, ସେତେବେଳେ ଚୈତନ୍ୟ ମହାପ୍ରଭୁ କହିଲେ, କାରଣ ବେଦାନ୍ତ ସୂତ୍ର ଯେଉଁ ମୂଳ ସୂତ୍ର ରହିଛନ୍ତି ସେ ମୂଳ ସୂତ୍ରକୁ ମୁଁ ଠିକ ଭାବରେ ବୁଝିପାରୁଛି, କିନ୍ତୁ ଆପଣ ଯେଉଁ ଭାଷ୍ୟ କରୁଛନ୍ତି ସେ ଭାଷ୍ୟକୁ ମୁଁ ବୁଝିପାରୁନି। ଏଇଟା ଶୁଣିକି ସେ ସର୍ବମୋଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଇଗଲେ। ଯେଉଁ ସଂସ୍କୃତ ଶୋକ ସବୁ ରହିଛି, ସେ ଶୋକ ବୁଝିବା ପାଇଁ କହିବା ପାଇଁ ବା ସେ ଶୋକକୁ ବୁଝିବା ପାଇଁ ଆମକୁ ଭାଷ୍ୟ ଦରକାର ହେଉଛି, କିନ୍ତୁ ସର୍ବମୋଟାଚାର୍ଯ୍ୟ କହିଲେ ଯେ ଆପଣ ଆମେ ମୂଳ ଶୋକ ବୁଝିପାରୁଛନ୍ତି କିନ୍ତୁ ଭାଷ୍ୟ ବୁଝିପାରୁନି, ଆଶ୍ଚର୍ଯ୍ୟ କଥା। ତେଣୁ ସେ ବିଷୟରେ ତାଙ୍କର ବହୁତ ଆଲୋଚନା ସବୁ ହେଇଛି, ସେଠି ମହାପ୍ରଭୁ ତାଙ୍କୁ କହିଛନ୍ତି ଯେ ପ୍ରକୃତରେ ବେଦାନ୍ତ ସୂତ୍ରର ଯେଉଁ ଭାଷ୍ୟ ଦେଇଛନ୍ତି ଶଙ୍କରାଚାର୍ଯ୍ୟ, ଯେଉଁ ବେଦର 2ଟି ଅର୍ଥ ରହିଛି, ଗୋଟେ ହେଉଛି ମୁଖ୍ୟ ଅର୍ଥ, ଗୋଟେ ହେଉଛି ଗୌଣ ଅର୍ଥ। ତେଣୁ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଯେଉଁ ଅର୍ଥ ଦେଇଛନ୍ତି ବେଦାନ୍ତ ସୂତ୍ରରେ, ସେ ଗୌଣ ଅର୍ଥଟାକୁ ପ୍ରକାଶ କରିଛନ୍ତି, ମୁଖ୍ୟ ଅର୍ଥଟାକୁ ସେ ପୂଜ୍ୟ ରଖିଛନ୍ତି ବା ସେଟା ଗୋପନ ରଖିଛନ୍ତି। ତେଣୁ ଯଦି ବେଦର ଯେଉଁ ମୁଖ୍ୟ ଅର୍ଥ ଯଦି ପ୍ରକାଶ ନ ପାଇଲା, ତାହେଲେ ସେ ତାର ଅର୍ଥ ସେଠି ହାନି ହେଇଯିବ, ଏ ବିଷୟ ସବୁ ଆଲୋଚନା ହେଇଛି। ଆଲୋଚନା ହେଲା ପରେ ତାପରେ ଗୋଟେ ଶ୍ଳୋକ, ପ୍ରସିଦ୍ଧ ଶ୍ଳୋକ ସେମାନେ ଭାଗବତମର, ଆତ୍ମାରାମଶ୍ଚ ମୁନୟୋ ନିର୍ଗନ୍ତାଦିରୂପଣୀ କୁର୍ବନ୍ତି ଐତିକିଂ ଭକ୍ତିଂ ଇତ ବହୁତ ଗୁଣ ହରି। ଏ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ସେମାନେ ଭାଗବତ ପ୍ରଥମ ସ୍କନ୍ଧ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଆତ୍ମାରାମ ଶ୍ଳୋକ, ଯାହାର 100 ଅର୍ଥ ଚୈତନ୍ୟ ମହାପ୍ରଭୁ ଦେଇଛନ୍ତି ସନାତନ ଗୋସ୍ୱାମୀ। ତେଣୁ ସେଇଠି ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଏବଂ ମହାପ୍ରଭୁଙ୍କ ବିଷୟରେ ତାଙ୍କ ଭିତରେ ଆଲୋଚନା ହେଇଛି, ଆତ୍ମାରାମ ଶ୍ଳୋକ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା କଲା ପରେ ପ୍ରଥମେ ଯେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ କହିଲେ ଯେ ଆପଣ ତାହେଲେ ଏଇ ଶ୍ଳୋକର ଅର୍ଥ ବୁଝାନ୍ତୁ, ତ ମହାପ୍ରଭୁ କହିଲେ ଯେ ଆପଣ ଫାର୍ଷ୍ଟ ପ୍ରଥମେ ବୁଝାନ୍ତୁ, ତାପରେ ମୁଁ କହିବି। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ବିଦ୍ୱାନ ପଣ୍ଡିତ, ଭାଗବତ ବର୍ଣ୍ଣନା କରି ସେ ବୁଝି କହିଛନ୍ତି ଯେ ଅହମ୍ ବେତି ସୁଖ ବେଖ୍ମି ବ୍ୟାସ ବେତି ନ ବେଖିବା ଭକ୍ତିଆ ଭାଗବତଂ ଗ୍ରାହ୍ୟ ନ ବୁଦ୍ଧିଆ ନ ଚଟିକିଆ। ଭାଗବତଙ୍କୁ ଆମେ ନିଜ ବୁଦ୍ଧି ମାଧ୍ୟମରେ ବା ଟୀକା ମାଧ୍ୟମରେ ଜାଣିପାରିବା ନାହିଁ। ଶିବଜୀ କହୁଛନ୍ତି ମୁଁ ଜାଣିଛି, ଏଇ ଏକାମ୍ର କ୍ଷେତ୍ର ଯେଉଁ ରହିଛି, ଏଇ ଭୁବନେଶ୍ୱର କ୍ଷେତ୍ର ହେଉଛି ଏକାମ୍ର କ୍ଷେତ୍ର, ଏଠି ଗୋଟେ ବିରାଟ ଆମ୍ବ ଗଛ ଥିଲା, ଆମ୍ବ ଗଛ ଆମ୍ବ ତରୁ, ତ ସେଇ ବୃକ୍ଷ ମୂଳରେ ଶିବଜୀ ପାର୍ବତୀଙ୍କୁ ଏ ଭାଗବତ କଥା କହୁଥିଲେ, ଭାଗବତଙ୍କ ତ ଆଉ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା, କିନ୍ତୁ ଶୁକ ପକ୍ଷୀ ଆସି ସେ ଶୁକଦେବ ପକ୍ଷୀ ହିସାବରେ ଆସି ସେ ବସିଛନ୍ତି, ସେ ଗଛ ଉପରେ ବସିଛନ୍ତି, ତ ଆମର ଏଇ ପ୍ରସଙ୍ଗଟି ଆମର ଶିଶୁମା ଗୌରବନ୍ଦ ସେ ମହାରାଜ କହୁଥିଲେ ଭୁବନେଶ୍ୱର ଇସ୍କନ ମନ୍ଦିରରେ, ଯେ ଆମେ ସେଇ ସମୟରେ ଯାଇ ଶ୍ରବଣ କରୁଥିଲୁ, ସେ ସମୟରେ ଚିନ୍ତା କରୁଥିଲୁ, ଯାହା ହଉ ଭାଗବତମ ଯେଉଁ ଆମେ ଦଶମ ସ୍କନ୍ଧ ମୁଖ୍ୟ ରହିଛି ସେ ସ୍କନ୍ଧ ଆମେ ଶୁଣିବା ପାଇଁ ଆମେ ସୁଯୋଗ ପାଇବା। ଆମେ ଯଦି ଆଗରୁ ଆସିପାରିନଥିଲୁ, କିନ୍ତୁ ଏଇ ପ୍ରସଙ୍ଗରେ ଯେତେବେଳେ ନବମ ସ୍କନ୍ଧ ଆଲୋଚନା ହଉଥିଲା ଭାଗବତମ ଆମର ଇସ୍କନ ମନ୍ଦିରରେ ଭୁବନେଶ୍ୱରରେ, ସେତେବେଳେ ମହାରାଜ ଏଇ କଥା ପ୍ରସାଙ୍ଗ କହୁଥିଲେ। ତେଣୁ ଶିବଜୀ ଯେତେବେଳେ କଥା କହୁଛନ୍ତି, ପାର୍ବତୀ ଚିନ୍ତା କରୁଛନ୍ତି, ପ୍ରଥମ ସ୍କନ୍ଧରେ ନବମ ସ୍କନ୍ଧ ଭିତରେ ଅନ୍ୟାନ୍ୟ ସବୁ ଲୀଳା ବର୍ଣ୍ଣନା କରାଯାଇଛି, କିନ୍ତୁ ଦଶମ ସ୍କନ୍ଧରେ ଭଗବାନ କୃଷ୍ଣଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ନବେଟି ଅଧ୍ୟାୟରେ ଭଗବାନ କୃଷ୍ଣଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ପାର୍ବତୀ ଚିନ୍ତା କରୁଛନ୍ତି ଭଗବାନଙ୍କ ଲୀଳାକୁ ଶ୍ରବଣ କରିବା, ତେଣୁ ସେ ଟିକେ ଶୋଇଯାଇଛନ୍ତି ଭାଗବତ କଥା ଶ୍ରବଣ କରିବା ସମୟରେ। କିନ୍ତୁ ଶିବଜୀ ଯାହା କହୁଛନ୍ତି, ଶୁକପକ୍ଷୀ ସେ ମୁଁ ମାରୁଛନ୍ତି, କିନ୍ତୁ ଶିବଜୀ ଦେଖିଲେ ଯେ ଇଏ ତ ପାର୍ବତୀ ଶୋଇ ପଡ଼ିଛନ୍ତି, ଆଉ କିଏ ହୁଁ କୋଉଠୁ ଆସୁଛି, ସେ ଗଛ ଉପରେ ଯେତେବେଳେ ଲେଖିଲେ ଶୁକପକ୍ଷୀ, ତେଣୁ ସିଏ ତାଙ୍କ ଉପରେ କ୍ରୋଧ ପ୍ରକାଶ କରି ଶୁକପକ୍ଷୀ ଉପରେ ତାଙ୍କୁ ମାରିବା ପାଇଁ ପଡ଼େ। ସେଇ ସମୟରେ ଶୁକପକ୍ଷୀ ଯାଇକିରି ବ୍ୟାସଦେବଙ୍କ ପତ୍ନୀଙ୍କର ଗର୍ଭରେ ସେ ଆଶ୍ରୟ ନେଇଛି। ତେଣୁ ଶିବଜୀ କହୁଛନ୍ତି ଅହମ୍ ବେତି ଶୁକ ବେତ୍ମି, ବ୍ୟାସ ବେତି ନ ବେଟିବା, ବ୍ୟାସଦେବ ଯେ ସମସ୍ତ ଶାସ୍ତ୍ର ରଚନା କରିଛନ୍ତି, ଶିବଜୀ କହୁଛନ୍ତି ସେ ଜାଣିଛନ୍ତି ନ ଜାଣିଛନ୍ତି କହିପାରିବେ, କାହିଁକି ନା ଭକ୍ତିଆ ଭାଗବତମ ଗ୍ରାହ୍ୟ, ଭାଗବତମ ଆଉ ଭଗବାନ ଭିତରେ କିଛି ତଫାତ ନାହିଁ। କୃଷ୍ଣର ଶ୍ରୀଅଙ୍ଗ ସେମିତି ଭାଗବତମ ଯୋଉ ଦ୍ୱାଦଶ ବାରଟି ସ୍କନ୍ଧ ରହିଛନ୍ତି, ସେ ହେଉଛନ୍ତି ଭଗବାନଙ୍କ ଶ୍ରୀଅଙ୍ଗ, କୃଷ୍ଣର ଶ୍ରୀଅଙ୍ଗ। ତେଣୁ ଭଗବାନ ଯଦି ଭକ୍ତି ମାଧ୍ୟମରେ ଆମେ ଜାଣିପାରିବା, ଭାଗବତ ମଧ୍ୟ ସେଇ ଭକ୍ତି ଭାବରେ ହିଁ ଜାଣିପାରିବ, ଅନ୍ୟ କୌଣସି କଥା ଜାଣିପାରିବ। ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚ ଟିକା, ବୁଦ୍ଧି ମାଧ୍ୟମରେ ବା ଟିକା ମାଧ୍ୟମରେ ଆମେ ଜାଣିପାରିବା, କିନ୍ତୁ ସର୍ବମଙ୍ଗଟା ଯାଇଛି ତାଙ୍କର ବହୁତ ବୁଦ୍ଧି ରହିଛି। ତେଣୁ ସେ ଶ୍ରୀମଦ ଭାଗବତମ ନ ଏ ଯୋଉ ଶ୍ଳୋକଟି ଆତ୍ମାରାମ ଶ୍ଳୋକଟି ଶ୍ଳୋକର ନଅଟି ଅର୍ଥ ପ୍ରକାଶ କରିଛନ୍ତି। ଆତ୍ମାରାମ ଯିଏକି ଆତ୍ମାରେ ଆନନ୍ଦ ପ୍ରାପ୍ତ ହଉଛନ୍ତି, ଆତ୍ମାରାମ ଅପି ଆତ୍ମାରାମସ୍ତ ମୁନୟ, ଯେଉଁମାନେ ମୁନି ମନଶୀଳ ବ୍ୟକ୍ତି ନିର୍ଗ୍ରନ୍ଥା, ଯେଉଁମାନଙ୍କ ବନ୍ଧନ ନାହିଁ, ସେମାନେ ଅତି ଉରୁକ୍ରମେ ଭଗବାନ ଯାହାଙ୍କ ଲୀଳା ହେଉଛି ବହୁତ ଅଦ୍ଭୁତ ଲୀଳା, ଉରୁକ୍ରମ କୁର୍ବନ୍ତି ଅହିତୁକିଂ ଭକ୍ତି, ସମସ୍ତେ ଭଗବାନଙ୍କୁ ଭକ୍ତି ଆଚରଣ କରନ୍ତି, ଅହିତୁକି କୌଣସି କାରଣ ନଥିଲେ ମଧ୍ୟ ଭଗବାନଙ୍କୁ ଭକ୍ତି କରାଯିବ। ହିତମ ଭୂତ ଗୁଣ ହରି, ଭଗବାନଙ୍କର ହରିଙ୍କର ଏଇଭଳି ଭାବରେ ଗୁଣ ସବୁ ରହିଛି। ତେଣୁ ସର୍ବ ଭଟ୍ଟାଚାର୍ଯ୍ୟ ତାଙ୍କର ବାଗ୍ମିତା ମାଧ୍ୟମରେ ତାଙ୍କର ଯୋଉ ବୁଦ୍ଧି ରହିଛି, ବୁଦ୍ଧି ମାଧ୍ୟମରେ ସେ ନଅଟି ଅର୍ଥ ପ୍ରକାଶ କରିଛନ୍ତି। ତାପରେ ସେ ଯେତେବେଳେ ପଚାରିଲେ ଚୈତନ୍ୟ ମହାପ୍ରଭୁ କହିଲେ ଆପଣ ତାହେଲେ ଏଇ ଶ୍ଳୋକର ଅର୍ଥ କର, ତାପରେ ସେ ଶ୍ଳୋକର ଏଇ ଯେଉଁ ନଅଟି ବ୍ୟାଖ୍ୟା ଦେଇଥିଲେ ସେ ନଅଟି ବ୍ୟାଖ୍ୟାକୁ ବାଦ ଦେଇକିରି ସେ ଅଠରଟି ବ୍ୟାଖ୍ୟା କରିଛନ୍ତି। ତେଣୁ ସେଇଠୁ ସେ ଜାଣିଲେ କି ହେଉଛନ୍ତି ଇଏ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି, ଜଣେ ମହାପୁରୁଷ। ତାପରେ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ତାଙ୍କର ବାସସ୍ଥାନ ରହିଛି ଯେଉଁଠି ଆମର ରହିଛି ଯେଉଁ ମଠ ରହିଛି ରାଧାକାନ୍ତ ମଠ, ଆପଣ ଶ୍ରୀମନ୍ଦିରରୁ ଯେତେବେଳେ ସମୁଦ୍ରକୁ ଯିବେ ବାଲିସାହି ରାସ୍ତାରେ, ସେ ବାଲିଆସାହି ରାସ୍ତାରେ ବାମ ପଟେ ପଡ଼ିବ ସେ ମଠ ରାଧାକାନ୍ତ ମଠ, ଯେଉଁଠି ମହାପ୍ରଭୁ ଅବସ୍ଥାନ କରୁଥିଲେ, ଏବେ ମଧ୍ୟ ସେଠି ତାଙ୍କର କମଣ୍ଡଳୁ ଏବଂ ତାଙ୍କର ପାଦୁକା ରହିଛନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଆସନ୍ତି ସକାଳେ ଜଗନ୍ନାଥଙ୍କ ଦର୍ଶନ କରନ୍ତି, ଜଗନ୍ନାଥଙ୍କର ପ୍ରସାଦ ନେଇଛି ଯାଆନ୍ତି ମହାପ୍ରସାଦ। କିନ୍ତୁ ଗୋଟେ ଦିନ ସେ ବହୁତ ଭୋରୁ ଯାଇକି ମହାପ୍ରସାଦ ପ୍ରାପ୍ତ ହେଇକି ସେ ଯାଇଛନ୍ତି ଏବଂ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କର କବାଟକୁ ଫଟକ କରିଛନ୍ତି। ତେଣୁ ସାର୍ବମ ଭଟ୍ଟାଚାର୍ଯ୍ୟ ସେ ସମୟରେ ସେ ଆହୁରି ସ୍ନାନ ଇତ୍ୟାଦି କରିସାରିନାହାନ୍ତି, ତେଣୁ ସେ ଯେତେବେଳେ ମହାପ୍ରଭୁ ଦେଖିଦେଇଛନ୍ତି ତାଙ୍କୁ ସେ ପ୍ରଣାମ କରିଛନ୍ତି, ସେ ଭଗବାନଙ୍କୁ ସେ ଜାଣିନାହାନ୍ତି, ସେ ହିସାବରେ ସେ ଜାଣିଲେ ସେ ଭଗବାନ ବୋଲି। ତେଣୁ ଯେତେବେଳେ ମହାପ୍ରଭୁ ତାଙ୍କୁ ଦେଖିଲେ, ତାପରେ ସେ ତାଙ୍କୁ ସେ ମହାପ୍ରସାଦ ଅର୍ପଣ କଲେ, ସେ ମହାପ୍ରସାଦ ଦିଅନ୍ତି, କିନ୍ତୁ ଇଏ ସ୍ନାନ ଇତ୍ୟାଦି କରିନାହାନ୍ତି। ସେଇ ସମୟରେ ମହାପ୍ରସାଦ ସେବନ କରିବା କି ନାହିଁ ସେଟା ଆମେ ଚିନ୍ତା କରିବା, କିନ୍ତୁ ସାର୍ବମ ଭଟ୍ଟାଚାର୍ଯ୍ୟ ତାଙ୍କର ବହୁତ ବୁଦ୍ଧି ରହିଛି, ଶାସ୍ତ୍ର ଜ୍ଞାନ ସବୁ ରହିଛି, ତେଣୁ ସେ ସାଙ୍ଗେ ସାଙ୍ଗେ ସେ ମହାପ୍ରସାଦ ସେବନ କରିଛନ୍ତି, ମହାପ୍ରସାଦ ପାନ କରିଛନ୍ତି, ମାନେ ସେବନ କରିଛନ୍ତି। ଯୋଉ କହିଲେଛି ଯେ ଶୁଷ୍କମ ପର୍ଯ୍ୟୁଷିତମ ବା ନୀତମ ବା ଦୂରଦେଶ ପ୍ରାପ୍ତି ମାତ୍ର ଭକ୍ତବ୍ୟ ମାତ୍ର କାଳ ବିଚାରଣା, ଶାସ୍ତ୍ରରେ ଏଇ ଶ୍ଳୋକଟି ରହିଛନ୍ତି। ଏଇ ଶୋକ ଉଦ୍ଧାର କରି ସର୍ବମ ଭଟ୍ଟାଚାର୍ଯ୍ୟ ସେ ମହାପ୍ରସାଦ ସେବନ କରିଛନ୍ତି। ଶୁଷ୍କମ ସୁଖୀ ଯାଉ, ପର୍ଯ୍ୟୁଷିତମ ବା ବାସି ମଧ୍ୟ ଇଆଦ, ନୀତମ ବା ଦୂରଦେଶ ବହୁତ ଦୂରଦେଶ ଆସିଲେ ମଧ୍ୟ ପ୍ରାପ୍ତି ମାତ୍ର ଭକ୍ତବ୍ୟ, ମହାପ୍ରସାଦ ଯେତେବେଳେ ପ୍ରାପ୍ତ ହେବା ସେତେବେଳେ ସେଟାକୁ ସେବନ କରିବା। मात्र काल विचार में सतरे काल समय विचार करने पड़ता है मुझे स्नान करनी मुझे सूची अच्छी सूचे सूची नहीं ये सब विचार करना मात्र काल विचार वेद जितने कई दिन से सेवन कर सके महाभक्त को बहुत विचार किया इसीलिए तेरे से तंग हो निजरो सड़बुज दर्शन दे सके जैसे महाप्रभु तक सड़बुज दर्शन दे सके दुनिया तेरे से कृष्ण मुरली बादन कर सकती दुनिया तेरे दंड जो दर्शन दी धनु तीर दर्शन दी राम कर भगवान राम कर रूप दर्शन दे सकती एवं दुनिया तेरे जो वंश दर्शन दी कृष्ण का रूप दर्शन दे सकती एवं आरु दुनिया तेरे दंड कमंडल धार कर सकती कहते हैं महाप्रभु दंड कमंडल धार कर सकती ये सड़बुज दर्शन दे सकते अपन मध्य भले देखिए से सड़बुज रूप रही सकते और सड़बुज दर्शन कले से तबले से ताकि प्रणाम करी जाने तो ये उसे स्वयं भगवान कहते हैं महाप्रभु के स्वयं भगवान तर अनेक प्रमाण रही सकते जगत देवी तं ब्रह्मा परिषदि तदप्यस्य तनुभा जहात्मान तज्ञान पुरुषो सोशां सदिभवा शरीर सर्जे पुण्य जो ये भगवान सस्वयं अयम न चेतना कृष्ण जगतिं परतत्वं परमीय कृष्णदास कविराज गोस्वामी शास्त्र में बहुत उक्ति उद्धार कर सकते ये चैतन्य महाप्रभु जो स्वयं भगवान से उक्ति उद्धार कर सकते ये मंगलाचरण जो रही थी सत्र ये मनुष्य पर रही थी जगत द्वैतम ब्रह्मोपनिषदि तदपि अस्य तनुभा जो उपनिषद रे ब्रह्म विषय वर्णन करा जाउ छी से ब्रह्म हो छी के से हो छी तदपि अस्य तनुभा तांकर अंग काट्य हो छी से ब्रह्म जो जो आत्मा अंदर जाय पुरुष सो सांस विभव समस्त भूतर जे अंतर्जान को रहिसन परमात्मा को रहिसन दी से हो छी तांकर अंश एवं सडैसे जे पुण्य जाय भगवान स स्वयं अयम भगवान शब्द अर्थ होची भगवान ने सड़ ऐश्वर्य छोटी ऐश्वर्य रही है ये छोटी ऐश्वर्य संपूर्ण भाव जाय पत्र अथंति से उसने भगवान ऐश्वर्य समग्रस्य विज्ञस्य यशस्य ज्ञान वैराग्य चैव सन्नाम इति ब्रह्म समस्त ऐश्वर्य से ते धन संपत्ति अछि सबर मालिक उसने भगवान सड़ ऐश्वर्य समग्रस्य वीर्य जते शक्ति रही छि सब शक्ति का भगवान भगवतां चाह भगवत ते भगवान समस्त भगवान मंगर बड़ो छन न समस्त वीर्य तंकर रही छि ऐश्वर्य से समग्रस्य वीर्य से जसा श्रीय समस्त जस तंकर रही छि एवं श्रीय कहले समस्त सौंदर्य भगवान कर रही छि कते भगवान को रूप रही छि ता भीतर श्रेष्ठ रूप जो भगवान कृष्ण रूप ऐसे रूप भगवान रूप एवं ज्ञान वैराग्य चैव समस्त ज्ञान 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 बतामह मत स्मृति ज्ञान अपोहनम च आमे जेसे जते ज्ञानी व्यक्ति अछंती बा जहार जते ज्ञान रहिछि वैज्ञानिक मान ज्ञान को आरंभ कर समस्त पशु पक्षी कीट पतंग समस्त ज्ञान भगवान पर आस सर्वस्य चाहं हृदि सन्निविष्टो समस्त हृदय में रही थी एवं मत स्मृति ज्ञान अपोहनम च भगवान का जो समस्त स्मृति आसुची ज्ञान आसुची एवं विस्मृति मध्य आसुची आम जब सही पड़चे तो हम विस्मृति आसुची जाऊचे हम भूल जाऊचे हमें किए हम आगे के सर कथा चिंता करते ये सर भूल जाऊचे ये विस्मृति भगवान दो सर तेरे ज्ञान एवं वैराग्य भगवान का वैराग्य चंद्र कार वैराग्य जोड़ने में निकल जाए समस्त ऐश्वर्य जो माधुर्य रही थी वृंदावन रे 11 वर्ष रे समस्त माधुर्य को त्याग कर से पड़ गई थी चल गई थी मथुरा एवं ताप चल गई थी द्वारका ये ऐश्वर्य लीला और माधुर्य लीला ये विषय रे हमें महाप्रभु से वर्णन कर सी रथयात्रा हो जी ऐश्वर्य लीला से माधुर्य लीला को आसन ये लीला सब हमें आस्वादन करेंगे तेणु यह भाव में चैतन्य महाप्रभु सर्वम भट्टाचार्य को निजर निजर भगवत्ता प्रकाश कर सकते कहते हैं चैतन्य चर्चा अनेक जगह महाप्रभु भगवत्ता प्रणाम कर ये शोपटे कहले जत ब्रह्म परिषदि तदपि अश्चनुवा जहात्मा अंतर्जान पुरुषो सोशांस विभव शरीर जय पुण्य जय भगवान सस्वयमय न चैतना कृष्ण जगति परतत्वं परमीय जे चैतन्य महाप्रभु ने आउ के परतत्व नहांति से उसी श्रेष्ठ तत्व भगवत कर भगवान सत्य मदार कर सकते मत्ता परदरन नान्या किंचित् अस्ति धनञ्जय मयि सर्वं गम्भोकं सूत्रे मणिमनाइव। भगवान तारो आउ उन्नत कि सत्य अछि कि ना आउ कि उन्नत सत्य नाही। भगवती तत्त्वविदा तत्त्वं यद् ज्ञानमद्यं ब्रह्मेति परमात्मा इति भगवान शब्द दे जो अद्य तत्व रहिछि अंतिम तत्व कौन जो मैंने ज्ञानी व्यक्ति से अंतिम तत्व हूँ ब्रह्म तत्व वायु ज्योति ब्रह्म ज्योति हूँ अंतिम तत्व आय पर किसी तत्व ना जो मैंने योगी अष्टांग योग साधन करांग योग सी लाभ कर अंतिम तत्व होती परमात्मा तत्व तरह तत्व ना कि जो मैंने भक्त से जानते अंतिम तत्व होती भगवान भगवान भगवती कथा कहते मत परतर नान्य किंचित अस्ति धनंजय ब्रह्म परमात्मा एवं भगवान एथेरे अंतिम तत्व होती भगवत तत्व ताकर उन्नत तत्व किसी ना तो से कथा चैतन्य चरितमृत रे कृष्णदास कविदास गोस्वामी बोलते जे न चैतन्य कृष्ण जगति परतत्वं परम इह चैतन्य महाप्रभु का उन्नत तत्व किसी ना तेणु चैतन्य महाप्रभु जी स्वयं भगवान से जगन्नाथ पुरी धाम जो जाती उत्तर भारत जाती दक्षिण भारत जाती सब निजर भगवता जो मैंने भक्त अच्छे से जानते चैतन्य महाप्रभु जो स्वयं भगवान अधिकांश लोक न जानवर कारण हूँ से होती छद्म अवतार आमर श्रीमद भागवत सप्तम स्कंद नवम अध्याय प्रहलाद महाराज जो भगवान नृसिंहदेव को स्तुति कर से समय ये स्तुति से कर सकते इतम नृ तिरजग दुषी देव दशावतार लोकान विमवेशंसी जगत प्रतिभा धर्मन महापुरुष धर्मन महापुरुष पासी जुगान गुत्या छन्न बहुजन अभवस भूत सत्तम त्रिजुग भगवान को त्रिजुग बोली कहा जाए भगवान जब जो प्रतिजुग आसती धर्म संस्थापना था शंभवामी जुग जुगे प्रतिजुग किंतु प्रहलाद महाराज कहते हैं त्रिजुग ए विषय में सर्वम भट्टाचार्य और गोपीनाथ आचार्य से आलोचना युक्ति तर्क है त्रिजुग अर्थ हूँ भगवान जो अन्य युग में आसती सत्य त्रतया द्वापर ये तीन युग जो भगवान आसती से लीला अवतार लीला विस्तार करते लीला पुरुषोत्तम विस्तार लीला प्रकाश करते भगवत प्रकाश करते कलयुग में जो अवतार से हो लीला अवतार नहीं से लीला प्रकाश करते छद्म विषय आस भगवान इतम नु तीर्ज ऋषि भगवान सब समाज आसती मनुष्य समाज आसती पशु समाज आसती ऋषि देवता 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 ऋषि मान समाज आसती एवं झसा मान मुन्य जड़जीव हिसाब से आसती भगवान कहीं आसती ना धर्म महापुरुष पास जुगान गुप्ता प्रति युगरे जो धर्म रही से युग को से युग धर्म पालन करने महापुरुष भगवान आसती युग अवतार पर आसती किंतु कड़ी जुगे जी भगवान आसती युग अवतार आसती कि छन्न पढ़ऊ से छन्न अवतार आसती भक्त अवतार आसती से भगवान अवतार आसती भगवता निजे प्रकाश करते तेणु महाप्रभु जो निजर भगवता प्रकाश करवल जो मैंने भक्त से प्रकाश कर अन्न पाखे कह जाए तेणु चैतन्य महाप्रभु छन्न अवतार भी कह स्वयं भगवान से छन्न अवतार भगवान कमी भक्ति कर भक्ति कमी आचरण कर भक्ति आचरण कर शिक्षा दी तेणु महाप्रभुकर जो जगन्नाथ धाम अनेक लीला रही आम कि वर्णना कले स्वयं से भगवान बोली प्रकाश कर राजा प्रताप देव शरण जाइर भगवता प्रकाश कर महाप्रभुकर भगवता प्राप्त हो दर्शन कर किंतु विशेष भाव में आम जो टपिक रही रथाग्र नर्तन महाप्रभु कि रथ अग्रे नर्तन करते मुंजा जो आज यात्रा होंजा जात्रा आषा शुक्ल विद्यातिथि जो भगवान आसती नीलाचल धाम सिंहद्वार ओल्ल आसती गुंडीचा मंदिर को जीप तेणु रथ प्रस्तुत कराई रखा हो रथ जो प्रस्तुत कराऊँ से दिन महाप्रभु चाहिए दर्शन करने भगवान मुंचा लीला होती कमी भगवान विजय पांडव विजय कमी विजय कर रथयात्रा जाऊँगी ये सब दर्शन करने महाप्रभु आरोप पार्श्व मान पूर्व दिन महाप्रभु गुंडीचा मार्जन कर रथयात्रा पूर्व दिन गुंडीचा मार्जन कर आड़प मंदिर सी आड़प से गुंडीचा मार्जन कर भगवान आसवे ना भगवान कौटी आसवे केत आसवे ना भगवान आम श्रीमद भागवत चतुस्कंध में शिवजी कौन से पार्वती सत्यम विशुद्धम वसुदेव शब्दितम यदि यते तत्र उपमान पार्वता सत्ये च तस्मिन् भगवान वासुदेवे ही अदक्षजन्य नमस्कार दियते जने भगवान कैसे प्राप्त हो ना सत्यम विशुद्धम वसुदेव शब्दितम विशुद्ध सत्य स्तर को गले ये जो भौतिक जगत रे जो तीनोटी गुण रही सत्य रज तम तीनोटी गुण रही गुण जो ऊर्ध स्तर रही विशुद्ध सत्य स्तर भी कहला से सत्य विशुद्ध सत्य स्तर गले उमान अपावता से समय आम त्रिगुण रू मुक्त हवा अपावृत हवा आम बंधन हो रही आवृत हो रही आम अपावृत हवा तेणु से स्तर को कह वसुदेव स्तर भगवान वसुदेव पुत्र हिसाब से वासुदेव रूप आ वसुदेव स्तर अच्छी शुद्ध सत्य स्तर वसुदेव स्तर तेणु आम बुध चेत दर्पण मार्जन आम जो महामंत्र करे आम चेत रूप दर्पण मार्जन सफा होगा गुंडीचा मंदिर मार्जन कर सफा कर जो कि महाप्रभु जावस्थान कर नौ दिन जा मेला कर नवदिन जरा गुंडीचा जरा से कर तेरे महाप्रभु पर गुंडीचा जरा आरंभ हम से दिन आसी जगन्नाथ सब देखुं विभिन्न विजय सब कृत्य हो सब दर्शन कर समय राजा प्रताप चंद्र आस जगन्नाथ देव जो आसवे से छेरा पहाण कर सुवर्ण मार्जन में छेरा पहाण सब कर तेनाली देखिए राजा एत विराट समग्र राजा सी जो छेरा पहाण कर महाप्रभु खुशी हो जाए बहुत आनंद प्रकाश से समय उत्कल प्रदेश बहुत विस्तार लाभ कर आम दाक्षिणात्य जो गोदावरी नदी पर्यंत आम राज्य थिला जो गोदावरी राज्य आम जो थी आम राय रामानंद भाईसराय प्रताप बुद्ध से भाईसराय हिसाब से रही गोदावरी नदी आम उत्कल प्रदेश से पर्यटन विस्तार लाभ कर समय समग्र भारतवर्ष मुस्लिम राजत्व होता से समय आमर यही आम हिंदू धर्म महाराज से बजाय रखते मुस्लिम को बंद कर दी तेणु चैतन्य महाप्रभु जो देखने राजा समाजन कर मानने चेरा पहरा कर बहुत आनंद प्रकाश कर तेणु तापर जो जगन्नाथ बलदेव सुभद्रा महाराणी से रथ को जाऊँ रथपुर जाते रथ टणा आरंभ हो समय महाप्रभु जाकर जो गौड़ भक्त मैंने सब आसते नदिया नवदीप अन्य स्थान रू सब भक्त मैंने सब आसते से भक्त मान से रथ पाखे नर्तन करने कीर्तन करने सब चार चारि दल विभक्त कर आउ तीन दल ये सतट दल से से भक्त मान विभक्त कर संकीर्तन दल विभक्त कर तेणु रथ जो टाणा पूर्व से भगवान को प्रार्थना कर जयती देव देवती नंदन सौ जयती कृष्ण विष्णुनंदी जयती मेघा श्यामल कमलांग जयती पृथ्वी धारणा सुमकुंद जयती जन निवासो देवकी जन्मवादो जदुवर परिषद श्री दैवी अश्यन्न धर्मन स्थिर चरबुदिन सुस्मित श्री मुखेना ब्रज प्रवणितानां बद्धयन कामदेवम भगवान जयती देवो देवकी नंदन सु हे भगवान हे महाप्रभु हे मणिमा 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 है से प्रार्थना करते जो भगवान आस सिंहासन ओल्ली आस मणिमा मणिमा कहीं प्रार्थना कर प्रार्थना कर जय हो जयती जयती देव देवकी नंदन सब आप देवकी का पुत्र जयति जयति देवो देवकी नंदन सो जयति जयति पृथ्वी भारनाश मुकुंद जयति पृथ्वीर भारनाश करते आप आसिक पृथ्वीर भारनाश एवं जयति जननीवास देवकी जन्मवास समुद्र भागवत दशम स्कंद नवे अध्याय द्वारकार राणी मैंने भगवान का यह स्तुति कर जयति हमें समय से चाहून जयति जननीवास देवकी जन्मवाद जदुवर प्रसाद से देवी असम अधर्म आप देवकी नंदन आप जय हो आप जदुवर परिषद जदुकूल श्रेष्ठ जदुकूल जादव कूल श्रेष्ठ स्वयं देवकी असन अधर्म आप निजर दुई बाहू समस्त अधर्म को नाश करतीचर बुझी नाम सुस्मित श्रीमुखीन समस्त चर एवं अचर समस्त दुख को आप नाश कर सुस्मित श्रीमुखीन आपंकर श्रीमुख से स्मित हास्य करती आगे ब्रजपुर बर्धन काम देव ब्रजपुर ब्रजवासी मान विशेष भाव गोपी मान काम बर्धन करते प्रेम प्रदान कर तेणु ये भाव में महाप्रभु अनेक श्लोक पाठ करतन करने आरम्भ अनुमति देखकर जो पार्षद मान रही नित्यानंद प्रभु अजित प्रभु समस्त से समय आथ रात्र रथ दर्शन करने रथयात्रा दर्शन करने स्वरूप दामोदर हाँ बक्रेश्वर इत्यादि ये सब कीर्तन सब कर नृत्य गीत कीर्तन सब कर सत दल से 14 जन मृदंग बजाऊँच से भाव में पत्ता इत्यादि सब बाजिकी महामंत्र कीर्तन हो हरे कृष्णा 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 हरे हरे राम 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 एवं भाव कीर्तन होर्तन करते भक्त मैंने रथ दौड़ी टाणी की नौकर रथयात्रा रथ दौड़ी टाणी नौ तेनाली महाप्रभु से ऐश्वर्य प्रकाश कर महाप्रभु निजक सात जो सतट जल रही चारिपटे चारोटी दल एवं आउ तीन दल ये सात दल रही आगे पचरे दीपटे एमती सतटी दल संकीर्तन दल सब रही तेनाली महाप्रभु एक समय सबू दल उपस्थित रही तेज सब दल संकीर्तन जो मैंने प्रेमी मैंने रोच्च महाप्रभु आम दल कि जानते से अन्य स्थान समय जान पार जो मैंने भगवान चैतन्य महाप्रभु जो अंतरंग भक्त से देखुंत प्रतापुद्ध प्रभु से प्रतापुद्ध महाराज को से कृपा कर प्रतापुद्ध महाराज से देखिकी से हरिचंदन सहित कथ सार्वजन भट्टाचार्य सहित कथ कि महाप्रभु चार सब सात दल निजी विस्तार कर विस्तार कर प्रभुपाद महाराज कहते जे ये महाप्रभु जो निजी को सात दल करा बड़ विचित्र कथ नुह भगवान कृष्ण जो रास लीला करते वृंदावन से समय लक्ष लक्ष कोटि कोटि गोपी मान पाखे से निजी को विस्तार कर कोटि कोटि भाव निजी विस्तार कर तेनाली सात भाग में निजी विस्तार कर बड़ कथ कौन किंतु से केवल जो मैंने महाप्रभु अंतरंग भक्त से दर्शन कर सजिया कृष्ण चैतन्य श्रीरथाग्रे ननाध्वज जेनासी जगता चित्र जगन्नाथ विस्मित महाप्रभु से महाप्रभु जय हो सजया कृष्ण चैतन्य श्रीरथाग्रे ननाध्वज जे कि रथाग्रे नृत्य करते नृत्य करते एवं जेनासी जगतान चित्र अद्भुत नृत्य करगन्नाथ कि विस्मित स्वयं जगन्नाथ विस्मित हो जाते महाप्रभु कीर्तन कर नृत्य करतन कर रथ धीरे धीरे जाऊँ पचर जाऊ महाप्रभु जो ପଛକୁ ଚାଲି ଆସନ୍ତି, କେତେବେଳେ ବଳଭଦ୍ରଙ୍କ ଦର୍ଶନ କରୁଛନ୍ତି, କେତେବେଳେ ସୁଭଦ୍ରାଙ୍କ ଦର୍ଶନ କରୁଛନ୍ତି, ଜଗନ୍ନାଥ ଦର୍ଶନ କରୁଛନ୍ତି, ପଛକୁ ରହି ଆସନ୍ତି, ଜଗନ୍ନାଥ ଠିକ ରହିଯାଉଛନ୍ତି, ସେ ଆଉ ଯାଉନାହାନ୍ତି। କାହିଁକି ଜଗନ୍ନାଥ ରହି ଆସନ୍ତି? ପ୍ରଭୁପାଦ ମହାରାଜ ବିସ୍ତାର ପର୍ପଟ ଦେଇଛନ୍ତି, ଭାବାର୍ଥ ଦେଇଛନ୍ତି। ଏ ରଥଯାତ୍ରାର ଉଦ୍ଦେଶ୍ୟ କଣ? ରଥଯାତ୍ରା ହଉଛି ଐଶ୍ୱର୍ଯ୍ୟ ଲୀଳାରୁ ମାଧୁର୍ଯ୍ୟ ଲୀଳାକୁ ପ୍ରବେଶ କରୁଛନ୍ତି। ଯେତେବେଳେ ଭଗବାନ କୃଷ୍ଣ ମୁଁ ପ୍ରଥମେ କହିଥିଲି, ଭଗବାନ ଯେତେବେଳେ ବୃନ୍ଦାବନ ତ୍ୟାଗ କରିକି ଆସିଛନ୍ତି ମଥୁରାକୁ, ମଥୁରାରୁ ଦ୍ୱାରକା ଯାଇଛନ୍ତି, ସିଏ ଆଉ ବୃନ୍ଦାବନ ଫେରି ନାହାନ୍ତି। ତେଣୁ ଏକ ସମୟରେ ଦଶମ ସ୍କନ୍ଧ ବୟାଅଶୀ ଅଧ୍ୟାୟ ମନା କରାଯାଇଛି। କୁରୁକ୍ଷେତ୍ରରେ ସୂର୍ଯ୍ୟ କଣ ସୂର୍ଯ୍ୟ ପରାଗ କରିଛି, ତେଣୁ ସମସ୍ତ ଅଯୋଧ୍ୟାର ସମସ୍ତେ ରାଣୀମାନେ ଆସିଛନ୍ତି, ଭଗବାନ କୃଷ୍ଣ ଆସିଛନ୍ତି, ତାଙ୍କର ପିତା ମାତା ଦେବକୀ ମାତା ଏବଂ ବସୁଦେବ ଏମାନେ ସବୁ ଆସିଛନ୍ତି। ଏ ବୃନ୍ଦାବନ ମଧ୍ୟ ନନ୍ଦରାଜ ଯାଇଛନ୍ତି, ଯଶୋଦା ମହାରାଣୀ ଯାଇଛନ୍ତି, ଗୋପୀମାନେ ଯାଇଛନ୍ତି, ରାଧାରାଣୀ ମଧ୍ୟ ଯାଇଛନ୍ତି, ତେଣୁ ସମସ୍ତଙ୍କର ସେଠି ଦର୍ଶନ ହେଇଛି, ମିଳନ ହେଇଛି। ତେଣୁ ଆମେ ଗୋଟିଏ ସ୍ୱରୂପ କରିକି ଶେଷ କରିବା, କାହିଁକି ନା ଇଏ ହେଉଛି ସମୟ ହେଇଯାଇଛି। ତେଣୁ ଯଦିଓ ସେଠି ଭଗବାନ କୃଷ୍ଣ ଅଛନ୍ତି ଏବଂ ରାଧାରାଣୀ ଅଛନ୍ତି, ରାଧାରାଣୀ କୃଷ୍ଣଙ୍କର ମିଳନ ପ୍ରାପ୍ତ ହେଉଛନ୍ତି, ତେଣୁ ଆମର ସମୟ ଯାଇଛି। ତେଣୁ ଆମେ ଗୋଟିଏ ଶ୍ଳୋକଟି ଖାଲି ପାର୍ଟି ଶେଷ କରିବା, ଯେ ବରସ୍ତା ଏବ ଚୈତ୍ର ରୂପା ଚୈତ୍ର କ୍ଷେପା ମହାଳତୀ ସୁରମୟ ପ୍ରୌଢ଼ କଦମ୍ବା ସା ଚୈବାସି ତଥାପି ତତ୍ର ସୁରତ ବ୍ୟାପାର ଲୀଳା ରେବା ରୋଦସି ବେଦସି ତରୁତଳେ ଚେତ ସମତ୍କଣ୍ଠେ। ଇଏ ହେଉଛି ବୃନ୍ଦାବନ ଲୀଳା। ଦ୍ୱାରକା ଲୀଳା ବୃନ୍ଦାବନ ଲୀଳା ତଫାତ୍ କଣ ନା? ଦ୍ୱାରକାରେ ଭଗବାନ ରାଜବେଶ ରହିଛନ୍ତି, ରାଜବେଶ ରହିଛନ୍ତି, ତାଙ୍କର ହାତୀ ଛତି ସବୁ ରହିଛି, ତାଙ୍କର ସ୍ୱର୍ଣ୍ଣ ମୁକୁଟ ରହିଛି, ତାଙ୍କର ଆଉ ବାଂଶୁରୀ ନାହିଁ, ଏ ଆଡ଼ପର ଅର୍ଥ ହେଉଛି ଏଇଟା। ବୃନ୍ଦାବନରେ ସବୁ ମାଧୁର୍ଯ୍ୟ, ଦ୍ୱାରକାରେ ସବୁ ଐଶ୍ୱର୍ଯ୍ୟ। ତେଣୁ ସିଂହାସନରେ ଯେତେବେଳେ ଭଗବାନ ବିରାଜମାନ କରୁଛନ୍ତି ସେଠି ତାଙ୍କର ଐଶ୍ୱର୍ଯ୍ୟ ଲୀଳା ସବୁ ରହିଛି, ତେଣୁ ସିଏ ଆସୁଛନ୍ତି ବୃନ୍ଦାବନ ଆସୁଛନ୍ତି ତାଙ୍କ ବୃନ୍ଦାବନ ଲୀଳା ମାଧୁର୍ଯ୍ୟ ଲୀଳା ବନ୍ଧା ଆସ୍ୱାଦନ କରିବା ପାଇଁ। ତେଣୁ ଦ୍ୱାର ଯେତେବେଳେ କୁରୁକ୍ଷେତ୍ରରେ ଏ ସମସ୍ତଙ୍କ ମିଳନ ହେଇଛି, ତେଣୁ ରାଧାରାଣୀ ଏ କଥା କହୁଛନ୍ତି, ଯଦିଓ ମୁଁ ସେଇ ରାଧାରାଣୀ ତମେ ସେଇ କୃଷ୍ଣ, କିନ୍ତୁ ଆମର ଏଇ କୁରୁକ୍ଷେତ୍ରରେ ଆମର ମିଳନରେ ଆନନ୍ଦ ଆସୁ, ତେଣୁ ମୁଁ ଚାହୁଁଛି ଆପଣ କେମିତି ସେଇ ବୃନ୍ଦାବନ ଯାଇକିରି ଆମେ ସେଠି ଆମର ଲୀଳା ସବୁ କରିବା, ଯେଉଁଠିକି ସେ ଆମେ ଆନନ୍ଦ ପ୍ରାପ୍ତ ହେବା ହେଇକିରି ସେ ତାଙ୍କୁ ରଥରେ ବସେଇକିରି ଟାଣି ଟାଣି ନେଇଯାଉଛନ୍ତି। ଗୋପୀମାନେ ଏବଂ ରାଧାରାଣୀ ମାନେ ସବୁ ଟାଣି ଟାଣିକି ନେଇଯାଉଛନ୍ତି। ଇଏ ହେଉଛି ରଥଯାତ୍ରାର ଉଦ୍ଦେଶ୍ୟ। ତେଣୁ ଯେତେବେଳେ ଆମେ ରଥଯାତ୍ରା ହେଉଛି ତାର ଅର୍ଥ ହେଉଛି ଯେଉଁ ସିଂହଦ୍ୱାରରେ ଭଗବାନ ଆରାଧିତ ହେଉଛନ୍ତି ସେ ହେଉଛି ଐଶ୍ୱର୍ଯ୍ୟ ଲୀଳା, କିନ୍ତୁ ଯେଉଁ ଗୁଣ୍ଡିଚା ମନ୍ଦିରରେ ବା ଆଡ଼ପ ମଣ୍ଡପ ଯେଉଁ କୁହାଯାଉଛି ସେଠି ଯେଉଁ ଭଗବାନଙ୍କ ପୂଜା ହେଉଛି ସେ ହେଉଛି ବୃନ୍ଦାବନ ଲୀଳା, ତେଣୁ ସେଠି ମାଧୁର୍ଯ୍ୟ ଲୀଳା ସବୁ ହେଉଛି ଯାହାକି ଭଗବାନଙ୍କୁ ଆକୃଷ୍ଟ କରେ, ଯେଉଁଥିପାଇଁ କି ଭଗବାନ ଏଇଭଳି ଭାବେ ଚକା ଆଖି ହୋଇ ରହିଛନ୍ତି। ସେଇ ବୃନ୍ଦାବନ ଲୀଳା ସ୍ମରଣ କରିକି ତାଙ୍କର ଭାବ ଉଦୟ ହେଇଛି, ରାଧା ବିରହ ବିଧରା ରୂପ ହେଉଛି ଜଗନ୍ନାଥ ରୂପ, ଏବଂ ଚୈତନ୍ୟ ମହାପ୍ରଭୁଙ୍କ ରୂପ କିଭଳି ଭାବରେ ନା ସେ କୃଷ୍ଣ ବିରହ ବିଧରା ରୂପ, ତେଣୁ ଏଇ ଦୁଇ କୃଷ୍ଣ ବିରହ ବିଧରା ରୂପ ଏବଂ ରାଧା ବିରହ ବିଧରା ରୂପର ମିଳନ ସେ କାମ କଥା ବହୁ ବିଶ୍ରାମ ଦେବା। ଜୟ ଚେତନ ଚେତନି ଜୟ ସୁଷମତ ଭକ୍ତି ବେଦାନ ସ୍ୱାମୀ ସ୍ୱରୂପ ମହାରାଜ କି ଜୟ ସୁଷମତ ଗୌବନ ସ୍ୱାମୀ ମହାରାଜ କି ଜୟ ଆନନ୍ଦ ପୁରୀ ବୈଷ୍ଣବ କି ଜୟ ଗୌବର୍ତ୍ତମାନନ୍ଦେ ମହାର ପୁରୀ ଷ୍ଟେସନ ଦୌଲି ସେମାନେ ବହୁ
ତାଙ୍କର ଭୂମିର ପ୍ରତିଷ୍ଠା ଲାଭ କରିଛନ୍ତି। ନିଶ୍ଚିନ୍ତ ଭାବେ ସେମାନେ ଆଗାମୀ ଭବିଷ୍ୟତରେ ଓଡ଼ିଶା ସଙ୍ଗୀତ ଜଗତରେ ଜଣେ